ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଆଜିଠାରୁ ଆରମ୍ଭ ହେଉଛି ଆଇସିଏଚ୍ର ବିଂଶତମ ଅଧିବେଶନ. ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିରଳ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ. ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ଆଜି ହେବ ସ୍ୱତନ୍ତ୍ର ଆଲୋଚନା. ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ଭାରତୀୟ ୟୁରୋପୀୟ ସଂଘର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା. ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ 4 ଜଣ ଗିରଫ ଏବଂ ଏଆଇଏଫ୍ଏଫ୍ ସୁପର ଫୁଟବଲ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲା ଏଫ୍ସି ଗୋଆ. ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଆଜିଠାରୁ ବିରଳ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ସଂକ୍ରାନ୍ତ ଆନ୍ତଃ ସରକାରୀ କମିଟି ଆଇସିଏଚ୍ର ବିଂଶତମ ଅଧିବେଶନ ଆରମ୍ଭ ହେଉଛି. ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନ ୟୁନେସ୍କୋରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଏବଂ ସ୍ଥାୟୀ ପ୍ରତିନିଧି ବିଶାଲ ଭି ଶର୍ମା ଅଧ୍ୟକ୍ଷତା କରିବେ. ଚଳିତ ବର୍ଷ ୟୁନେସ୍କୋ ଭାରତର ବିରଳ ଐତିହ୍ୟ ତାଲିକା ପାଇଁ ଆଲୋକ, ଭ୍ରାତୃତ୍ୱ, କରୁଣା ଏବଂ ସାମୂହିକ ଉତ୍ସବର ପର୍ବ ଦୀପାବଳିକୁ ମନୋନୀତ କରିଛି. କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାବତ କହିଛନ୍ତି, ପୂର୍ବରୁ ସ୍ୱାଧୀନ ମୂଲ୍ୟାଙ୍କନ ସଂସ୍ଥା ଦ୍ୱାରା ସମୀକ୍ଷା କରାଯାଇଥିବା ପ୍ରସ୍ତାବ ଉପରେ ଚଳିତ ଅଧିବେଶନରେ ଆଲୋଚନା କରାଯିବ ଏବଂ ସରକାର ଏହାର ସକାରାତ୍ମକ ଫଳାଫଳ ନେଇ ଆଶା ରଖିଛନ୍ତି. 6 ଦିନ ବ୍ୟାପୀ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୟୁନେସ୍କୋ ଆଇସିଏଚ୍ ତାଲିକାରେ ଲିପିବଦ୍ଧ ପାଇଁ ରାଜ୍ୟଗୁଡ଼ିକ ପକ୍ଷରୁ ଦାଖଲ କରାଯାଇଥିବା ନାମାଙ୍କନଗୁଡ଼ିକର ଯାଞ୍ଚ, ସ୍ଥିତି ସମୀକ୍ଷା କରିବା ଏବଂ ବିରଳ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷା ଦେବା କ୍ଷେତ୍ରରେ ଅନ୍ତର୍ଜାତୀୟ ସହାୟତା ପ୍ରଦାନ କରିବାର ଲକ୍ଷ୍ୟ ରଖିଛି. ଅଧିବେଶନର ଉଦ୍ଘାଟନୀ ସମାରୋହ ଗତକାଲି ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଅନୁଷ୍ଠିତ ହୋଇଥିଲା. ସମାରୋହରେ ବାର୍ତ୍ତା ପ୍ରଦାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବିକାଶ ଭି ବିରାସତ୍ ଭିର ମୂଳମନ୍ତ୍ର ହେଉଛି ଆଧୁନିକୀକରଣ ଏବଂ ସହରୀକରଣ ମାଧ୍ୟମରେ ସଂସ୍କୃତିକୁ ଅଧିକ ସୁଦୃଢ଼ କରିବା. ପ୍ରତ୍ୟେକ ପରମ୍ପରା, ସମ୍ପ୍ରଦାୟ ଏବଂ ସଂସ୍କୃତି ଯେପରି ଆଧୁନିକୀକରଣ ଦ୍ୱାରା ବିଲୁପ୍ତ ନ ହୁଏ ତାହା ସରକାର ସୁନିଶ୍ଚିତ କରୁଛନ୍ତି. ଶ୍ରୀ ମୋଦି କହିଛନ୍ତି, ଭାରତ ପାଇଁ ଐତିହ୍ୟ କେବେ ବି ସ୍କୃତିର ବିଷୟ ପାଲଟି ନାହିଁ. ଜ୍ଞାନ, ସୃଜନଶୀଳତା ଏବଂ ସମ୍ପ୍ରଦାୟର ନିରନ୍ତର ଧାରା ପ୍ରବାହର ଏହା ଏକ ଜୀବନ୍ତ ପ୍ରବାହିତ ଜଳସ୍ରୋତ ଭାବେ ଗତି କରିଆସୁଛି. ଦେଶର ସଭ୍ୟତା ଯାତ୍ରା, ରୀତିନୀତି, କଳା ଏବଂ କାରିଗରୀ ଭଳି ଲୋକଙ୍କ ଦୈନନ୍ଦିନ ଅଭିବ୍ୟକ୍ତିରେ ଏହା ସମୃଦ୍ଧ ହୋଇଛି. ୟୁନେସ୍କୋ ବିରଳ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ପାଇଁ ଏକ ସହଭାଗୀ ବିଶ୍ୱ ଢାଞ୍ଚା ଗଠନରେ ପରିବର୍ତ୍ତନକାରୀ ଭୂମିକା ଗ୍ରହଣ କରିଛି. ଭାରତର ଅନେକ କ୍ଷେତ୍ର ଏବଂ ଉପାଦାନ ୟୁନେସ୍କୋ ତାଲିକାରେ ଲିପିବଦ୍ଧ ହୋଇଛି. ବିରଳ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ଲକ୍ଷ୍ୟରେ ଆୟୋଜିତ ଏହି ଅଧିବେଶନରେ ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ. ପ୍ରାଚୀନ ଐତିହ୍ୟ ଏବଂ ଆଧୁନିକ ଆକାଂକ୍ଷା ମଧ୍ୟରେ ଏହା ଏକ ସେତୁ ଭଳି କାର୍ଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି. ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ବିଶ୍ୱବ୍ୟାପୀ ବିରଳ ଐତିହ୍ୟଗୁଡ଼ିକର ସଂରକ୍ଷଣ ପାଇଁ ଅନେକ ପ୍ରକଳ୍ପ ହାତକୁ ନେଇଛି. ବିରଳ ଐତିହ୍ୟଗୁଡ଼ିକର ସଂରକ୍ଷଣ ତଥା ସୁରକ୍ଷା ନେଇ ୟୁନେସ୍କୋ ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ଡକ୍ଟର ଜୟଶଙ୍କର ଉଚ୍ଚ ପ୍ରଶଂସା କରିଛନ୍ତି. ଶ୍ରୀ ଶେଖାବତ କହିଛନ୍ତି, ବିରଳ ସାଂସ୍କୃତିକ ଐତିହ୍ୟଗୁଡ଼ିକର ସଂରକ୍ଷଣ କ୍ଷେତ୍ରରେ ଦେଶର ପ୍ରତିବଦ୍ଧତାକୁ ଏଭଳି ଅଧିବେଶନ ଅଧିକ ସୁଦୃଢ଼ କରୁଛି. ଲୋକସଭାରେ ଆଜି ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଆଲୋଚନା କରାଯିବ. 10 ଘଣ୍ଟା ବ୍ୟାପୀ ହେବାକୁ ଥିବା ଏହି ଆଲୋଚନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିବେ. ଭାରତୀୟ ଜନତା ଦଳକୁ ଆଲୋଚନା ପାଇଁ 3 ଘଣ୍ଟା ସମୟ ବଣ୍ଟନ କରାଯାଇଛି. ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ପୂର୍ବରୁ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ, ମଧ୍ୟାହ୍ନ 12:00 ଆଲୋଚନା ଆରମ୍ଭ ହେବ. ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା. ଗୃହରେ ଆସନ୍ତାକାଲି ନିର୍ବାଚନ ସଂସ୍କାର ଉପରେ ଆଲୋଚନା ଅନୁଷ୍ଠିତ ହେବ ବୋଲି ଶ୍ରୀ ରିଜିଜୁ କହିଛନ୍ତି. ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ଆଜି ନୂଆଦିଲ୍ଲୀରେ ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବ. ଉଭୟ ପକ୍ଷ ମଧ୍ୟରେ ଦୃଢ଼ ତଥା ଦୀର୍ଘକାଳୀନ ଆର୍ଥିକ ସମ୍ପର୍କ ସ୍ଥାପନ ଲକ୍ଷ୍ୟରେ ଏହି ଦୁଇଦିନିଆ ଆଲୋଚନା ବୈଠକ ଅନୁଷ୍ଠିତ ହେବ. ଭାରତ ବିଶ୍ୱବାର୍ଷିକ ସମ୍ମିଳନୀ 2025କୁ ସମ୍ବୋଧନ କରି ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ହାର୍ବେ ଡେଲଫିନ୍ କହିଛନ୍ତି, ଦୁଇପକ୍ଷ ମଧ୍ୟରେ କେତେକ ମୌଳିକ ପ୍ରସଙ୍ଗକୁ ନେଇ ଏହି ଆଲୋଚନା ଅନୁଷ୍ଠିତ ହେବ. ଆଲୋଚନାକୁ ସେ ଇୟୁ ଇଣ୍ଡିଆ ଏଫ୍ଟିଆ ଆଲୋଚନା ଦ୍ୱିତୀୟ ପର୍ଯ୍ୟାୟ ବୋଲି ବର୍ଣ୍ଣନା କରିଛନ୍ତି. ୟୁରୋପୀୟ ସଂଘ ଭାରତର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର. ଗତ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ସାମଗ୍ରୀ ବାଣିଜ୍ୟ କାରବାର $137.5 ବିଲିୟନ୍ ପହଞ୍ଚିଥିଲା. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. ଗୋଆର ଆର୍ପୋରା ନାଇଟ୍କ୍ଲବ୍ର ଜେନେରାଲ୍ ମ୍ୟାନେଜର ଏବଂ ଅନ୍ୟ ତିନି ଜଣ କର୍ମଚାରୀଙ୍କୁ ପୁଲିସ୍ ଗିରଫ କରିଛି। ସେଠାରେ ଘଟିଥିବା ଅଗ୍ନିକାଣ୍ଡରେ 25 ଜଣଙ୍କର ମୃତ୍ୟୁ ହୋଇଥିଲା। 6 ଜଣ ଆହତଙ୍କର ଚିକିତ୍ସା ଚାଲିଛି। ନାଇଟ୍କ୍ଲବ୍ର ମାଲିକ, ପରିଚାଳକ ଏବଂ କାର୍ଯ୍ୟକ୍ରମ ଆୟୋଜକଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ପୁଲିସ୍ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପ୍ରତିଶ୍ରତି ଦେଇଥିଲେ। ନାଇଟ୍କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ମାଜିଷ୍ଟ୍ରେଟ୍, ପୁଲିସ୍ ଏବଂ ଅଗ୍ନିଶମ ବିଭାଗର ଅଧିକାରୀଙ୍କୁ ନେଇ ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି। ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି 5 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ତେଲଙ୍ଗାନାର ହାଇଦ୍ରାବାଦଠାରେ ଆଜିଠାରୁ ଦୁଇଦିନିଆ ରାଇଜିଂ ଗ୍ଲୋବାଲ୍ ସମ୍ମିଳନୀ 2025 ଆରମ୍ଭ ହେଉଛି। ଭାରତ ଫ୍ୟୁଚର ସିଟିଠାରେ ଆରମ୍ଭ ହେଉଥିବା ଏହି ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତା, ଶିଳ୍ପ ଉଦ୍ୟୋଗପତି ଏବଂ ବିଶେଷଜ୍ଞ ଓ ବିଭିନ୍ନ କ୍ଷେତ୍ରର ଅଂଶୀଦାର ଏଥିରେ ଅଂଶଗ୍ରହଣ କରିବେ। ଶକ୍ତି, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସ୍ୱାସ୍ଥ୍ୟସେବା ଏବଂ ଷ୍ଟାର୍ଟଅପ୍ ଭଳି ବିଭିନ୍ନ କ୍ଷେତ୍ର ଉପରେ ଆଧାରିତ 27ଟି ଅଧିବେଶନ ଏହି ଅବସରରେ ଅନୁଷ୍ଠିତ ହେବ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ବିଶ୍ୱ ବ୍ୟାଙ୍କ, ଏସୀୟ ଉନ୍ନୟନ ବ୍ୟାଙ୍କ ଏବଂ ୟୁନିସେଫ୍ ଭଳି ପ୍ରମୁଖ ସଂଗଠନର ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହି ସମ୍ମିଳନୀ ଅବସରରେ ପ୍ରମୁଖ ଜାତୀୟ ଏବଂ ଅନ୍ତର୍ଜାତୀୟ କମ୍ପାନୀଗୁଡ଼ିକ ସହିତ 3 ଲକ୍ଷ କୋଟି ଟଙ୍କାର ନିବେଶ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ନେଇ ରାଜ୍ୟ ସରକାର ଆଶାବ୍ୟକ୍ତ କରିଛନ୍ତି। ସମ୍ମିଳନୀ ଅବସରରେ ତେଲଙ୍ଗାନା ରାଇଜିଂ 2047 ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରାଯିବ। ପିଭି ସିନ୍ଧୁ ଏବଂ ଅନିଲ କୁମ୍ଲେଙ୍କ ପରି କ୍ରୀଡ଼ା ତାରକା ଓ ପ୍ରମୁଖ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କୁ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ଆମନ୍ତ୍ରଣ କରାଯାଇଛି। ଚୀନ୍ର ସାଂଘାଇଠାରେ ଭାରତ ଏକ ନୂତନ କନ୍ସୁଲେଟ୍ କାର୍ଯ୍ୟାଳୟ ଆରମ୍ଭ କରିଛି। ଚୀନ୍ ସହିତ ଆର୍ଥିକ ଏବଂ ଜନସମ୍ପର୍କକୁ ସୁଦୃଢ଼ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଚୀନ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମାର ରାଓ୍ୱତ ଏବଂ କନ୍ସୁଲ୍ ଜେନେରାଲ୍ ପ୍ରତୀକ ମାଥୁର ଏହାର ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ। ସାଂଘାଇର ଚାଙ୍ଗନିଙ୍ଗ ଜିଲ୍ଲାରେ ନିର୍ମିତ ଏହି ନୂତନ ଅତ୍ୟାଧୁନିକ କନ୍ସୁଲେଟ୍ କାର୍ଯ୍ୟାଳୟ ସେବା ପ୍ରଦାନକୁ ଉନ୍ନତ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ମଜବୁତ କରିବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନ୍ତର୍ଭୁକ୍ତି ବିକାଶର ଦୃଷ୍ଟିକୋଣ ଏହି ପଦକ୍ଷେପ ଦ୍ୱାରା ପ୍ରତିଫଳିତ ହେଉଛି ବୋଲି ଶ୍ରୀ ରାଓ୍ୱତ କହିଛନ୍ତି। 30ଟି ଦେଶର କନ୍ସୁଲେଟ୍ ଜେନେରାଲ୍ ଏବଂ 500ରୁ ଅଧିକ ପ୍ରବାସୀ ଭାରତୀୟ ଏହି ଉଦ୍ଘାଟନୀ ସମାରୋହରେ ଯୋଗ ଦେଇଥିଲେ। ଭାରତ ସରକାର ଏବଂ ସାଂଘାଇ କର୍ତ୍ତୃପକ୍ଷଙ୍କୁ ଏହି କାର୍ଯ୍ୟାଳୟ ପ୍ରତିଷ୍ଠା ନେଇ ସହଯୋଗ ପ୍ରଦାନ କରିଥିବାରୁ ଶ୍ରୀ ମାଥୁର କୃତଜ୍ଞତା ଜଣାଇଛନ୍ତି। ସାଂଘାଇର ପ୍ରମୁଖ କୂଟନୈତିକ, ବ୍ୟବସାୟ ଓ ପରିବହନ କେନ୍ଦ୍ରଗୁଡ଼ିକ ନିକଟରେ ଏହି ନୂତନ କାର୍ଯ୍ୟାଳୟଟି ରହିଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ମିଥ୍ୟା ଖବର ଚିହ୍ନଟ ଏବଂ ଏହାର କୌଶଳ ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। ନୂତନ ମିଡିଆ ପରାମର୍ଶଦାତା ସାଲି ଇତ୍ତମାନ ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କର ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 01123711 2331 4441 2331 01 ନମ୍ଘରକୁ ଡାଏଲ୍ କରିବାକୁ ପଡ଼ିବ। ଏହା ବ୍ୟତୀତ ଶ୍ରୋତାମାନେ 9289094044 ନମ୍ଘରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଏଫ୍ସି ଗୋଆ ତୃତୀୟ ଥର ପାଇଁ ଏଆଇଏଫ୍ଏଫ୍ ସୁପରକପ୍ ଟାଇଟଲ୍ ହାସଲ କରିଛି। ଗୋଆର ମାର୍ଗାଓ ସ୍ଥିତ ଫାର୍ଟୋଡା ଷ୍ଟାଡିୟମ୍ଠାରେ ଗତକାଲି ଖେଳାଯାଇଥିବା ଏହି ଫୁଟବଲ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ରେ ଏଫ୍ସି ଗୋଆ ଇଷ୍ଟବେଙ୍ଗଲ ଏଫ୍ସିକୁ ପେନାଲ୍ଟି ସୁଟ୍ଆଉଟ୍ରେ 6-5 ଗୋଲ୍ରେ ପରାସ୍ତ କରିଛି। ନିର୍ଦ୍ଧାରିତ ତଥା ଅତିରିକ୍ତ ସମୟରେ ମ୍ୟାଚ୍ ଗୋଲ୍ ଶୂନ୍ୟ ରହିବାରୁ ପେନାଲ୍ଟି ସୁଟ୍ଆଉଟ୍ ହୋଇଥିଲା। ଏହି ବିଜୟ ସହିତ 2026-27 ଏଏଫ୍ସି ଚାମ୍ପିୟନ୍ସିପ୍ ଲିଗ୍ 2 ପ୍ଲେ ଅଫ୍ ପ୍ରତିଯୋଗିତାରେ ଏଫ୍ସି ଗୋଆ ନିଜର ସ୍ଥାନକୁ ପକ୍କା କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀର ଲାଲକିଲ୍ଲାଠାରେ ଆଜିଠାରୁ ଆରମ୍ଭ ହେଉଛି ଆଇସିଏଚ୍ର 20ତମ ଅଧିବେଶନ। ଉଦ୍ଘାଟନୀ ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ବିରଳ ସାଂସ୍କୃତିକ ଐତିହ୍ୟ ସୁରକ୍ଷା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଜାତୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତି ଅବସରରେ ଲୋକସଭାରେ ଆଜି ହେବ ସ୍ୱତନ୍ତ୍ର ଆଲୋଚନା। ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନେଇ ନୂଆଦିଲ୍ଲୀରେ ଆଜି ଆରମ୍ଭ ହେବ ଭାରତ ୟୁରୋପୀୟ ସଂଘର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା। ଗୋଆ ନାଇଟ୍କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ 4 ଜଣ ଗିରଫ ଏବଂ ଏଆଇଏଫ୍ଏଫ୍ ସୁପରକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଟାଇଟଲ୍ ହାସଲ କଲା ଏଫ୍ସି ଗୋଆ। ସମ୍ବାଦ ଶେଷ ହେଲା।